ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର। ଆଜି ଜାମ୍ମୁରେ ଏକ ର୍ୟାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ର 114ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି 6000ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ନିଷ୍ପତ୍ତି। ନେପାଳରେ 12ଟି ବିକାଶ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ କାନପୁର ଟେଷ୍ଟର ଆଜି ଦ୍ୱିତୀୟ ଦିନରେ 107 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ବାଂଲାଦେଶ। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ଜାମ୍ମୁ କାଶ୍ମୀରରେ ଅନ୍ତିମ ପର୍ଯ୍ୟାୟରେ 40ଟି ବିଧାନସଭା ଆସନ ନିମନ୍ତେ ଅକ୍ଟୋବର 1 ତାରିଖରେ ଭୋଟ୍ ଗ୍ରହଣ ହେବ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମତଦାତାମାନଙ୍କୁ ସେମାନଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ର୍ୟାଲି ଏବଂ ରୋଡ୍ ଶୋ ଆୟୋଜନ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁରେ ଏକ ର୍ୟାଲିକୁ ସମ୍ବୋଧନ କରିବେ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଇତିମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଗତକାଲି ଜାମ୍ମୁର କଠୁଆଠାରେ ଏକ ର୍ୟାଲିକୁ ସମ୍ବୋଧିତ କରି କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବିଧାନସଭା ନିର୍ବାଚନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଲୋକମାନେ ଏବେ ଶାନ୍ତି ଓ ବିକାଶ ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରୁଛନ୍ତି। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନଡ୍ଡା କହିଛନ୍ତି କାଶ୍ମୀରର ଯୁବପିଢ଼ି ଆତଙ୍କବାଦ ଏବଂ ହିଂସାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ମୁଖ୍ୟଧାରାରେ ସାମିଲ ହୋଇଛନ୍ତି। ହରିୟାଣାରେ 90 ଆସନ ବିଶିଷ୍ଟ ବିଧାନସଭା ନିମନ୍ତେ ଅକ୍ଟୋବର 5 ତାରିଖରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅମ୍ବାଲା କୁରୁକ୍ଷେତ୍ର ଏବଂ ରେୱାରୀରେ ଜନସଭାକୁ ସମ୍ବୋଧିତ କରିଥିଲେ। ସେହିପରି କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ମଧ୍ୟ କେତେକ ଜନସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 114ତମ ସଂସ୍କରଣ ହେବ। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ମହାସଭାର 79ତମ ଅଧିବେଶନରେ G20 ଉଚ୍ଚସ୍ତରୀୟ ବୈଠକରେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି ଲାଗି ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛି। ସେହି ଅଧିବେଶନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ଉପରେ ପ୍ରାଥମିକତା ଦିଆଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ବକ୍ତା ଭାବେ ଭାଗ ନେବା ସହ ସ୍ୱାସ୍ଥ୍ୟ ନିବେଶ ପ୍ରାଥମିକତାଗୁଡ଼ିକୁ ସମର୍ଥନ କରିଥିଲେ। ସେ କହିଥିଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟର ଜରୁରୀକାଳୀନ ସ୍ଥିତିର ପ୍ରଭାବ ଏବଂ ତତ୍ସମ୍ପର୍କିତ ଆର୍ଥିକ ବୋଝ ହ୍ରାସ କରିବା ନିମନ୍ତେ ସ୍ୱାସ୍ଥ୍ୟ ଏବଂ ଅର୍ଥ ବିଭାଗ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଜରୁରୀ। ଶ୍ରୀମତୀ ପଟେଲ କହିଥିଲେ ବାସସ୍ଥଳୀ, ସ୍ୱଚ୍ଛତା, ଜଳ ଉପଲବ୍ଧତା ଏବଂ ଆୟ ସୁରକ୍ଷା ଭଳି ମୁଖ୍ୟ ପ୍ରସଙ୍ଗଗୁଡ଼ିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ। ଭାରତୀୟ ପ୍ରତିନିଧି ମଣ୍ଡଳୀ ଆୟୁଷ୍ମାନ ଭାରତ, ସ୍ୱଚ୍ଛ ଭାରତ ମିଶନ, ଜଳଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ପ୍ରମୁଖ ଯୋଜନା ଉପରେ ଆଲୋଚନା କରିଥିଲେ। ଏହି ଯୋଜନାଗୁଡ଼ିକ ଭାରତରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦୁର୍ଗାପୂଜା, ଦୀପାବଳି ଓ ଛଟ୍ ପୂଜାକୁ ଦୃଷ୍ଟିରେ ରଖି ଅକ୍ଟୋବର 1 ତାରିଖରୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ରେଳ ବିଭାଗ ପକ୍ଷରୁ 6000ରୁ ଅଧିକ ସ୍ୱତନ୍ତ୍ର ରେଳଗାଡ଼ି ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ବର୍ଷ ଯାତ୍ରୀମାନଙ୍କ ଯାତ୍ରାକୁ ସୁଗମ କରିବା ଲାଗି ପର୍ବପର୍ବାଣୀ ସମୟରେ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଥାଏ। ଗତବର୍ଷ ତୁଳନାରେ ଚଳିତ ବର୍ଷ ସ୍ୱତନ୍ତ୍ର ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଗତବର୍ଷ ଏହି ସମୟରେ 4,429 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ନେପାଳରେ 12 ବିକାଶ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଭାରତ ସରକାରଙ୍କ ଅନୁଦାନରେ 474 ମିଲିୟନ ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭ କରାଯିବ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ ଏବଂ ସାଂସ୍କୃତିକ ଭିଭିଭୂମି ସମ୍ପର୍କିତ ପ୍ରକଳ୍ପ ରହିଛି। 12 ପ୍ରକଳ୍ପ ମଧ୍ୟରେ ଓଖୋଲଡୁଙ୍ଗା, ଦୈଲେଖ, ସପ୍ତରି, ମୋରଙ୍ଗ, ଚିତ୍ତବନ ଏବଂ ସୁନସାରୀରେ ବିଦ୍ୟାଳୟ ଭବନ ନିର୍ମାଣ କରାଯିବ। ସେହିପରି ଭୋଜପୁରରେ ଏକ ବହୁଦେଶୀୟ ସଂସ୍ଥାନ ନିର୍ମାଣ କରାଯିବାକୁ ଥିବାବେଳେ ସୋଲୁଖୁମ୍ଭୁଠାରେ ଜଳ ପ୍ରକଳ୍ପ, ବାଜୁରାରେ ଖାଦ୍ୟଶସ୍ୟ ସଂଗ୍ରହ ଓ ବିତରଣ କେନ୍ଦ୍ର ଏବଂ ଧାଙ୍ଗଡ଼ରେ ଚକୁ ଚିକିତ୍ସାଳୟ, ଡାଙ୍ଗରେ ଅପରେସନ୍ ଥିଏଟର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେଲେ ସେଠାକାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି ଉତ୍ପାଦନ ସଂରକ୍ଷଣ ଏବଂ ସାଂସ୍କୃତିକ ସୁବିଧା ମିଳିପାରିବ। 2003 ପରେ ଭାରତ ସରକାର ନେପାଳରେ 563 ଅଧିକ ବହୁମୂଲ୍ୟ ବିକାଶ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେଥିମଧ୍ୟରୁ 12 ପ୍ରକଳ୍ପ ନିମନ୍ତେ ଗତକାଲି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଇତିମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ପୋଲ, ପାନୀୟ ଜଳ ଭଳି 490 ପ୍ରକଳ୍ପ ଶେଷ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା ଏକ ଯାତ୍ରୀବାହୀ ବସ୍ ବାଲେଶ୍ୱର ଜଳେଶ୍ୱର ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ 4 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 20 ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଜାତୀୟ ରାଜପଥ 16 ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ 16 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ଇସ୍ରାଏଲ୍ ଲେବାନନ୍ର ରାଜଧାନୀ ବେରୁଟ୍ରେ ହିଜବୁଲ୍ଲାର କେନ୍ଦ୍ରୀୟ ମୁଖ୍ୟାଳୟକୁ ଲକ୍ଷ୍ୟ କରି ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଛି। ଲେବାନନ୍ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସହରର ଦକ୍ଷିଣରେ ଥିବା ହିଜବୁଲ୍ଲାର ଗଡ଼ କୁହାଯାଉଥିବା ଦାହିଦ୍ରେ ଇସ୍ରାଏଲ୍ ଆକ୍ରମଣ ଫଳରେ ଅନେକଗୁଡ଼ିଏ କୋଠା ନଷ୍ଟ ହୋଇଥିବାବେଳେ 2 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 76 ଜଣ ଆହତ ହୋଇଛନ୍ତି। ଜାତିସଂଘରେ ଏକ ଉଦ୍ବୋଧନରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ହିଜବୁଲ୍ଲାକୁ ପରାସ୍ତ କରିବା ବିଷୟ କହିବା ପରେ ଏହି ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ୍ ସେନା କହିଛି ଯେଉଁ ମୁଖ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା ତାହା ଆବାସିକ ସ୍ଥଳୀର ତଳମହଲାରେ ଥିଲା। ଇସ୍ରାଏଲ୍ ଏବଂ ଆମେରିକା ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହିଜବୁଲ୍ଲା ନେତା ହସନ୍ ନସରାଲ୍ଲାହକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ସେ ଘଟଣାସ୍ଥଳରେ ଥିଲା କି ନାହିଁ ସେ ସମ୍ପର୍କରେ ହିଜବୁଲ୍ଲା ପକ୍ଷରୁ ସ୍ୱଷ୍ଟ କରାଯାଇ ନାହିଁ। ଇରାନ୍ର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲୀ ଖୋମିନିଙ୍କ ପରାମର୍ଶଦାତା ଅଲ୍ଲୀ ଲାରିଚାନି ସେଠାକାର ଏକ ଟିଭି ଚ୍ୟାନେଲ୍ରେ କହିଛନ୍ତି ଇସ୍ରାଏଲ୍ ତେହେରାନ୍ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଛି। ଲେବାନନ୍ର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନଜିବ୍ ମିକାତି କହିଛନ୍ତି ଆମେରିକା ଦ୍ୱାରା ଦିଆଯାଇଥିବା ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ୍ ସମ୍ମାନ ଦେଉନାହିଁ। ଜାତିସଂଘ ସୂଚନା ଅନୁଯାୟୀ ଗତ ସୋମବାର ସୁଦ୍ଧା ଲେବାନନ୍ରେ ପ୍ରାୟ 90,000 ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଇରାକରେ ଇସ୍ଲାମିକ ରାଷ୍ଟ୍ରସମୂହ ବିରୋଧରେ ଆମେରିକା ନୀତି ଉପରେ ଚାଲିଥିବା ସୈନ୍ୟ ଅଭିଯାନକୁ ଆସନ୍ତା ବର୍ଷ ସୁଦ୍ଧା ଶେଷ କରିବା ଲାଗି ଆମେରିକା ଇରାକ ସରକାରଙ୍କ ସହ ବୁଝାମଣା କରିଛନ୍ତି। ସମ୍ଭାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଆମେରିକୀୟ ଅଧିକାରୀ କହିଛନ୍ତି ଏହି ବୁଝାମଣା ଅନୁଯାୟୀ ଇରାକକୁ 2 ପର୍ଯ୍ୟାୟରେ ସୈନ୍ୟମାନଙ୍କୁ ଫେରାଇ ଦିଆଯିବ। ଏହି ପ୍ରକ୍ରିୟା ଚଳିତ ମାସରୁ ଆରମ୍ଭ ହେବ। ଆଫ୍ରିକାରେ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ 32,407 ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ 4,441 ଜଣ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ବେଳେ 840 ଜଣଙ୍କର ମୃତ୍ୟୁ ଘଟିଛି। କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ବାଂଲାଦେଶ ପ୍ରଥମ ଇନିଂସରେ କରିଥିବା 3 ବିନିମୟରେ 107 ସ୍କୋରରୁ ଖେଳ ଆରମ୍ଭ କରିବ। ଗତକାଲି ପ୍ରବଳ ବର୍ଷା ଯୋଗୁଁ ଅପରାହ୍ନ ପରେ ଖେଳ ବନ୍ଦ ରହିଥିଲା। ବାଂଲାଦେଶର ମୋମିନୁଲ୍ ହକ୍ 40 ଏବଂ ମୁସଫିକୁର ରହମ 6 କରି କ୍ରିଜ୍ରେ ଅଛନ୍ତି। ଗତକାଲି ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଏବଂ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର। ଆଜି ଜାମ୍ମୁରେ ଏକ ର୍ୟାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ର 114ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି 6000ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ନିଷ୍ପତ୍ତି। ନେପାଳରେ 12ଟି ବିକାଶ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ କାନପୁର ଟେଷ୍ଟର ଆଜି ଦ୍ୱିତୀୟ ଦିନରେ 107 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ବାଂଲାଦେଶ।